ନମସ୍କାର, ମୁଁ ମଞ୍ଜୁଲତା ଦାସ 63 ନମ୍ବର ୱାର୍ଡରୁ କହୁଛି। ଆମର ରାସ୍ତାଘାଟ ସବୁ ପରିଷ୍କାର ରହୁଛି, ଆଉ ସ୍ୱଚ୍ଛସେବୀ ମାନେ ଡୋର ଟୁ ଡୋର ବୁଲିକି ଅଳିଆ ଦବା ପାଇଁ ରିକ୍ୱେଷ୍ଟ କରୁଛନ୍ତି ଲୋକମାନଙ୍କୁ। ଭଲରେ ଅଳିଆ ସେମାନେ ନଉଛନ୍ତି, ଗାଡି ବି ପ୍ରତିଦିନ ଆସୁଛି, ଆଉ ଆମର ଠେଲା ଗାଡି ବି ପ୍ରତିଦିନ ଆସୁଛି, ଓଳେଇଲା ବାଲା ବି ପ୍ରତିଦିନ ଆସି ଝାଡୁ କରିଦେଇ ଯାଉଛି। ଆମର ରାସ୍ତାଘାଟ ସବୁ ପରିଷ୍କାର ଅଛି, ତାପରେ ଆମର ରାସ୍ତା କାମ ଏବେ ଚାଲିଛି, ଯେତେ ଶୀଘ୍ର ଟିକେ କାମ ସରିଗଲେ ସମସ୍ତେ ଉପକୃତ ହେବେ ଆଉ।